ॐ नमो भगवते वासुदेवाय, ॐ नमो भगवते वासुदेवाय। श्रीमद् भगवद गीता द्वितीय अध्याय श्लोक 18। आपण भगवद गीता पाठ करते, भगवद गीता पाठ करते। अच्छा, अंतवंत इमे देहा, अंतवंत इमे देहा, नित्य सुक्तः शरीरिणः, नित्य सुक्तः शरीरिणः, अनाशिनो प्रमेयस्य, अनाशिनो प्रमेयस्य, तस्मादुद्ध्यस्वभारत, तस्मादुद्ध्यस्वभारत। अंतवंत इमे देहा, नित्य सुक्तः शरीरिणः, अनाशिनो प्रमेयस्य, तस्मादुद्ध्यस्वभारत। अंतवंत इमे देहा, नित्य सुक्तः शरीरिणः, अनाशिनो प्रमेयस्य, तस्मादुद्ध्यस्वभारत। पढ़िए पिलाने पिलाने अंतवंत विनाशशील इमे, यही सब देहा भौतिक शरीर गुड़िक नित्यस्य नित्य उक्तः कथित अछि शरीरिण देही वा आत्मा अनाशिन कदापि विनाष्ट हेबे नाही, अप्रमेयस्य अकलनीय तस्मात् तेणु दुग्धस्व दुग्धकर भारत ए भारत वंशज। श्लोक अनुवाद श्री श्रीमदेशी भक्तिवेदान स्वयं प्रभुपाद महाराज द्वारा इंग्राजी रे एवं श्री श्रीमद गौरव स्वयं महाराज द्वारा ओडिया रे। अविनाशी अकलनीय एवं सनातन आत्मार ए जड़ शरीर केवल विनाशशील अटे, तेणु हे भरत वंशज युद्ध कर। श्री प्रभुपाद महाराज कहते जे ए जड़ शरीर स्वभावतः विनाशशील, यह सांगे सांगे विनष्ट हो पारे किंबा 100 वर्ष पर हो पारे, यह केवल समय कथा, अनिर्दिष्ट काल पर्यंत यहाँ रक्षा करना। आत्मा एडे सूक्ष्म जहाँ शत्रु देखिपारे ना मार कथा बा कौन कह। पूर्व श्लोक वर्णना अनुजाई यह एत क्षुद्र जे यार आकार प्रकार विषय कहीं किसी धारणा करना, तेणु उभय दृष्टि दुखर कौन कारण ना, कारण जीवात्मा को हत्या करना, जेणु यह अविनाशी किंबा ए जड़ शरीर को सबदिन रक्षा करना, जेणु यह विनाशशील। सूक्ष्म जीवात्मा तार कर्मानुजाई ए जड़ शरीर धारण करें धर्मनीति अनुसरण करवा उचित। वेदांत सूत्र रे जीवात्मा को आलोक रूपे वर्णना करण ता परम आलोक अंश विशेष अटे, जेपर सूर्यालोक समग्र ब्रह्मांड को रक्षा करपर आत्मार आलोक ए जड़ शरीर को रक्षा कर। जीवात्मा ए जड़ शरीर बाहर गला क्षण ए शरीर पचवा को आरंभ कै, तेणु एना जीवात्मा ए शरीर को रक्षा कै, ए शरीर एत गुरुत्वपूर्ण नुहे, तेणु अर्जुन को उपदेश दि जा युद्ध कर एवं धर्म संस्थापनार्थे जड़ शरीर को विनाश कर। नमो पुष्पादाय कृष्ण पृष्ठाय भूतले श्रीमते भक्ति स्वरूपम स्वामी नामने, नमो सद्भक्तमणये मणिपुर उद्भवाय च प्रभुपाद सद्वाणी प्रचार निरताय ते। हरे कृष्ण। आप एमसीएल एम्प्लई परिवार आमर ये गीता क्लास जोग देव आम आपन को आमर अंतराष्ट्रीय कृष्ण भावना संघ ବୁର୍ଲା କେନ୍ଦ୍ର ତରଫରୁ ହାର୍ଦ୍ଦିକ ଧନ୍ୟବାଦ ଅର୍ପଣ କରୁଛୁ। ଏହିଭଳି କେତେବେଳେ ଜଣେ ଯଦି ସତ୍ସଙ୍ଗ କରିଦେଇଥାଏ ତାହେଲେ ତାର ବହୁତ ଫଳ ରହିଛି। ଲଭେ ମାତ୍ର ସାଧୁ ସଙ୍ଗେ ସର୍ବସିଦ୍ଧ କୁହାଯାଇଛି। ତେଣୁ ଯାହା ହେଉ ଆପଣ ଏତେ ସମୟ ବସିଲେ, ତେଣୁ ଇଏ ଆପଣଙ୍କର ଅଜାଣତରେ ବହୁତ ଉପକାର କରିବ। କାରଣ ଏ ଜଡ଼ ଜଗତରେ ଭୌତିକ ଜଗତରେ ସତ୍ସଙ୍ଗ ବହୁତ ଦୁର୍ଲଭ, ସତ୍ସଙ୍ଗ ପ୍ରାୟ ମିଳେ ନାହିଁ। ସତ୍ସଙ୍ଗ ସହିତ ଏମିତି ବର୍ଣ୍ଣନା କରାଯାଇଛି, ସ୍ୱର୍ଗ ବା ମୁକ୍ତି ଏବଂ ଏସବୁ ମଧ୍ୟ ସମାନ ହୋଇପାରିବ ନାହିଁ ସତ୍ସଙ୍ଗ ସହିତ। ଆଜି ବହୁତ ବଡ଼ ଭାଗ୍ୟ ଆପଣଙ୍କୁ ଆମକୁ ସଙ୍ଗ ପ୍ରଦାନ କଲେ, ଆପଣ ବି ସଙ୍ଗ ପ୍ରାପ୍ତ ହେଲେ। ତେଣୁ ଯାହା ହେଉ ଆପଣ ଆମେ ଅନୁରୋଧ କରିବୁ ଆପଣ ଖଣ୍ଡେ ଭଗବତ ଗୀତା ବହି ଖଣ୍ଡେ ନିଅନ୍ତୁ, ଆପଣ ପାଠ କରିବେ। ଆଜି ଏଇ ଭଗବତ ଗୀତା ପାଠ କରି ସାରା ପୃଥିବୀର ଲୋକମାନେ ଭଗବାନ ଭକ୍ତ ହେଉଛନ୍ତି। ଆପଣ ଦେଖୁଥିବେ, ନ୍ୟୁଜ୍ ଦେଖୁଥିବେ, ସାରା ପୃଥିବୀରେ ଯେତେବେଳେ ରଷିଆ ଥିଲା, କମ୍ୟୁନିଷ୍ଟ କଣ୍ଟ୍ରି ଥିଲା, ଭଗବାନଙ୍କ ନାମ ନେଉନଥିଲେ କେହି। ରିଲିଜନ୍ ଇଜ୍ ଓପିୟମ୍ ବୋଲି କୁହାଯାଏ, ରିଲିଜନ୍ଟା ଧର୍ମଟାକୁ ସେମାନେ କହନ୍ତି ଗୋଟେ ଅଫିମ ବସ୍ତୁ, ତେଣୁ ଧର୍ମକୁ ସେମାନେ ଆଲାଉ କରୁନଥିଲେ। କିନ୍ତୁ ଆଜି ଦେଖନ୍ତୁ ସାରା ପୃଥିବୀରେ ଚାଇନା, ରଷିଆ, ପାକିସ୍ତାନ, ଆରବ କଣ୍ଟ୍ରି, ମୁସଲମାନ କଣ୍ଟ୍ରି ସବୁଠି ଆଜି ଭଗବାନଙ୍କ ନାମ ପ୍ରଚାର ହେଉଛି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଭଗବତ ଗୀତା ପଢ଼ି ଲୋକମାନେ ଆସ୍ତେ ଆସ୍ତେ ଜାଣୁଛନ୍ତି, ସମସ୍ତେ ଆସୁଛନ୍ତି, ଧାରାକୁ ଯୋଗ ଦେଉଛନ୍ତି। ତେଣୁ ଆପଣ ମଧ୍ୟ ଆମର ଏଇ ପାଖରେ ରହିଛନ୍ତି, ନିକଟରେ ରହିଛନ୍ତି, ଯେତେବେଳେ ସାରା ପୃଥିବୀର ଲୋକମାନେ ଏଇ ଗୀତା ଭାଗବତ ପଢ଼ି ଧନ୍ୟ ହେଉଛନ୍ତି, ଆପଣ କାହିଁ ସେଥିରେ ବଞ୍ଚିତ ହେବେ। ତେଣୁ ଆମେ ଆପଣଙ୍କୁ ଅନୁରୋଧ କରିବୁ ଆପଣ ଖଣ୍ଡେ ବହି ଗ୍ରହଣ କରନ୍ତୁ, ଆମ ପ୍ରଭୁ ରହିଛନ୍ତି, ବହି ଆପଣ ଦେଇପାରିବେ। ଦିନକୁ ଗୋଟିଏ ଶ୍ଳୋକ ପଢ଼ନ୍ତୁ, କୁହାଯାଇଛି ଆପଣ ଗୋଟିଏ ଯଦି ଆପଣଙ୍କୁ କୁହାଯାଏ ଏ ଭଗବତ ଗୀତା ଯଦି ଆପଣ ପାଠ କରିବେ, ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା, ଯେ ଅଧ୍ୟେଷତେ ଚେତ ଇମଂ ଧର୍ମଂ ସମ୍ବାଦ ମାବୟୋ ଜ୍ଞାନ ଯଜ୍ଞେନ ତେନଃ ମିଷ୍ଟସା ମିତି ମମତି। ଆପଣ ଏ ଭଗବତ ଗୀତା ପଢ଼ନ୍ତୁ, ବୁଝନ୍ତୁ କି ନ ବୁଝନ୍ତୁ, କେବଳ ଯଦି ଆପଣ ଅଧ୍ୟୟନ କରିବେ, ଅଧ୍ୟେଷତେ ଚେତ ଇମଂ, ଏ ଭଗବତ ଗୀତା କ'ଣ ହେଉଛି, ଧର୍ମ ସମ୍ବାଦ ମାବୟୋ, ଭଗବାନ ଏବଂ ଅର୍ଜୁନଙ୍କ ଭିତରେ ଧର୍ମର ସମ୍ବାଦ, ଧର୍ମ ପଚାରୁଛନ୍ତି, ଅର୍ଜୁନ ଜାଣନ୍ତି ଧର୍ମ କିନ୍ତୁ ଆମ ପାଇଁ ପଚାରୁଛନ୍ତି, ସେ ରୋଲ୍ କରୁଛନ୍ତି, ବଦ୍ଧଜୀବର ରୋଲ୍ କରୁଛନ୍ତି, ସେ ଧର୍ମ କ'ଣ ପଚାରୁଛନ୍ତି, ଧର୍ମ ସମ୍ମୁଢ଼ ଚେତା, ମୁଁ ଜାଣିନାହିଁ ଧର୍ମ କ'ଣ। ତେଣୁ ଭଗବାନ ତାଙ୍କୁ ଧର୍ମ ଶିକ୍ଷା ଦେଉଛନ୍ତି, ଏ ଧର୍ମ ସମ୍ବାଦ ଆପଣ ବହୁତ ସମ୍ବାଦ ପଢ଼ୁଛନ୍ତି, ନ୍ୟୁଜ୍ ପେପର୍ରେ ବହୁତ ସମ୍ବାଦ ରହିଛି, କିନ୍ତୁ ଧର୍ମ ସମ୍ବାଦ ଖୁବ୍ କ୍ୱଚିତ ଆପଣ ଦେଖିବେ ପାଇବେ। ଏ ଭଗବତ ଗୀତା ଧର୍ମ ସମ୍ବାଦ ବର୍ଣ୍ଣନା କରାଯାଇଛି, ଧର୍ମ ସମ୍ବାଦ ଭାବ ଜ୍ଞାନ ଯଜ୍ଞେନ, କେବଳ ଆପଣ ଯଦି ପାଠ କରିବେ ଭଗବତ ଗୀତାକୁ ତାହେଲେ ଏଇଟା ଭଗବାନଙ୍କର ଆରାଧନା ହୋଇଗଲା, ଜ୍ଞାନ ଯଜ୍ଞରେ ଆପଣ ଭଗବାନଙ୍କର ଆରାଧନା କଲେ। ତେଣୁ ଏ ଭଗବତ ଗୀତା ଇଏ ସାଧାରଣ ବ୍ୟକ୍ତିମାନଙ୍କ ପାଇଁ କୁହାଯାଇଛି, ଯେଉଁମାନେ ଏତେ ଉନ୍ନତ ନୁହନ୍ତି, ବହୁତ ଧର୍ମର ଗଭୀର ତତ୍ତ୍ୱ ସବୁ ରହିଛି, ସେ ତତ୍ତ୍ୱ ଯେଉଁମାନେ ଜାଣିନାହାନ୍ତି, ଯେଉଁମାନେ ଏତେ ଉନ୍ନତ ଶ୍ରେଣୀର ନୁହନ୍ତି, ସେମାନେ ଏସବୁ ବେଦ ଉପନିଷଦ ଇତ୍ୟାଦି ସେମାନେ ପଢ଼ିପାରିବେ ନାହିଁ, ତାଙ୍କର ଅଧିକାର ନାହିଁ। ତେଣୁ ସେମାନଙ୍କ ପାଇଁ ବ୍ୟାସଦେବ, ଯିଏକି ଜଣେ ଭଗବାନଙ୍କର ଅବତାର, ସେ କୃପା କରି ଏଇ ମହାଭାରତ ରଚନା କଲେ। ଏଇ ମହାଭାରତରେ 18ଟି ପର୍ବ ରହିଛନ୍ତି, 100,000 ଶ୍ଳୋକ ଅଛନ୍ତି। ଋଷି ମହାଭାରତରେ ଶତସହସ୍ରାଙ୍କ ସଂହିତାୟାଂ, 100,000 ଶ୍ଲୋକ, ତାଦେହରୁ ଇଏ ଯେଉଁ ଭଗବତ ଗୀତା ଇଏ ଗୋଟିଏ ଭୀଷ୍ମ ପର୍ବ ରହିଛି, ଏଇ ଭୀଷ୍ମ ପର୍ବର 25-42 ଅଧ୍ୟାୟ ଯେଉଁ ରହିଛି, 18ଟି ଅଧ୍ୟାୟରେ ଏଇ ଭଗବତ ଗୀତା କୁହାଯାଇଛି, 18ଟି ଅଧ୍ୟାୟରେ ଭଗବତ ଗୀତା କୁହାଯାଇଛି, 700 ଶ୍ଳୋକ ଅଛନ୍ତି ଭଗବତ ଗୀତାରେ। ତେଣୁ ଆମେ ପ୍ରତିଦିନ ଆପଣ ଯେତେ ଇସ୍କନ୍ ସେଣ୍ଟର ଅଛି, ଆପଣ ଅନ୍ୟ ସବୁ ଇସ୍କନ୍ ସେଣ୍ଟର ଯାଇଛନ୍ତି କେଉଁଠିକି? ଆଜ୍ଞା, ଆପଣ ଆଉ କେଉଁ ଇସ୍କନ୍ ସେଣ୍ଟର ଯାଇଛନ୍ତି?
ଆଜ୍ଞା,
ଆଉ କେଉଁ ଇସ୍କନ୍ ସେଣ୍ଟରକୁ ଯାଇଛନ୍ତି ଆପଣ?
ଏଠି
ଆସନ୍ତୁ ଆପଣ ପୃଥିବୀରେ
2008ରୁ
ବାରବର୍ଷ ହେଇଗଲା, ବାରବର୍ଷ ତପସ୍ୟା ଆପଣଙ୍କର ଆଜି ସିଦ୍ଧ ହେଲା।
ଆଉ ମୁଁ ଏମିତି ଗୋଟେ ଗୋଟେ ବିପଦରେ ପଡ଼ିଥିଲି, ମୁଁ ଭଗବାନଙ୍କୁ ପ୍ରାର୍ଥନା ଆସିବା ବିଶ୍ୱାସ ଆସିଗଲି, ଯେଉଁଟାକି ବର୍ତ୍ତମାନ ରାତି 1:00 ବେଳକୁ ବିରାଟ ଜଙ୍ଗଲ ଭିତରେ କିଛି ନାହିଁ, ଯାହାକୁ ହାତ ମାରିଲେ କେହି ରଖୁନାହାନ୍ତି, ଦୟ ଭଗବାନଙ୍କୁ ଜାଗା ମୋତେ ହେଇଦିନ ପଡ଼ି ନାହିଁ, ହେଇଦିନକୁ ଭଗବାନଙ୍କ ପ୍ରତି ମୋର ବିଶ୍ୱାସ ରହିଥିଲା।
ଆଚ୍ଛା,
ବୁଝିପାରିବି, ଯେତେବେଳେ ଆସିଲେ ବି ମାସକୁ 5-10 ଥର ଆସିଲେ ମୁଁ ଜାଣିନାହିଁ।
ଆଚ୍ଛା ଆଚ୍ଛା, ତେଣୁ ଆପଣ ଯେଉଁ ଆମର କହିବାର କଥା ଥିଲା, ଏଇ ଯେଉଁ ଆମେ ବର୍ତ୍ତମାନ ପ୍ରତି ଇସ୍କନ୍ ସେଣ୍ଟର ଯେତେ ୱାର୍ଡ଼ ଯେତେ ସେଣ୍ଟର ଅଛି ସବୁଠି ହିଁ ଆମର ଗୋଟେ ନିୟମ, ସବୁଠି ହିଁ 4:30 ମଙ୍ଗଳା ଆଳତି, 7:30 ଦର୍ଶନ ଆଳତି, 8 ଭାଗବତମ, ତାପରେ ଖରାବେଳେ 12:00 ମଧ୍ୟାହ୍ନ ଆଳତି, ସନ୍ଧ୍ୟା 6:00-6:30 ଭିତରେ ସନ୍ଧ୍ୟା ଆଳତି, 7:30 ଭଗବତ ଗୀତା, ଏଇଭଳି ଭାବେ ପ୍ରୋଗ୍ରାମ ରଖିଛନ୍ତି ପ୍ରଭୁପାଦ ମହାରାଜ। ତେଣୁ ଆମର ସବୁବେଳେ ପାଠ କରାଯାଉଛି ଭଗବତ ଗୀତା, ସନ୍ଧ୍ୟାବେଳେ ଆପଣ ଯାହାକୁ ଆସି ଆମ ଭଗବତ ଗୀତା କ୍ଲାସ୍ରେ ଯୋଗ ଦେଲେ, ଆଉ ଥରେ ଆମେ ଆପଣଙ୍କୁ ଧନ୍ୟବାଦ ଦେଉଛୁ। ତେଣୁ ଏଇ ଯେଉଁ ରହିଛି, ଏଠି 18ଟି ଅଧ୍ୟାୟ ରହିଛି, ଆମେ ବର୍ତ୍ତମାନ ଦ୍ୱିତୀୟ ଅଧ୍ୟାୟ ପାଠ କରୁଛୁ। ଏ ଦ୍ୱିତୀୟ ଅଧ୍ୟାୟ ହେଉଛି ଭଗବତ ଗୀତାର ସାର କୁହାଯାଇଛି, ସବୁ ଜିନିଷ ରହିଛି ଦ୍ୱିତୀୟ ଅଧ୍ୟାୟରେ। ଏମିତି ଆପଣ ନ୍ୟୁଜ୍ ପଢ଼ୁଛନ୍ତି ଶୁଣୁଛନ୍ତି, ପ୍ରଥମେ ହେଡ଼ଲାଇନ୍ସ ସବୁ ରହିଛି, ସେଭଳି ଭାବରେ ଭଗବାନ ମଧ୍ୟ ହେଡ଼ଲାଇନ୍ସ ଦେଇଦେଇଛନ୍ତି ଦ୍ୱିତୀୟ ଅଧ୍ୟାୟରେ, କ'ଣ ସବୁ ଶିକ୍ଷା ରହିଛି। 3 ପ୍ରକାର ଶିକ୍ଷା ରହିଛି ଏଠାରେ, ଗୁହ୍ୟ, ଗୁହ୍ୟତର ଏବଂ ଗୁହ୍ୟତମ। ଭଗବତ ଗୀତାର ଯେଉଁ ଜ୍ଞାନ, ଭୌତିକ ଜଗତରେ ଯେତେ ଅନେକ ପ୍ରକାର ଜ୍ଞାନ ରହିଛି, ଆପଣ କ'ଣ ଆପଣଙ୍କର କ୍ୱାଲିଫିକେସନ୍?
ଆଜ୍ଞା,
ଆପଣଙ୍କ କ୍ୱାଲିଫିକେସନ୍ କ'ଣ?
ଯାହା ହଉ,
ଯେତେ ଜ୍ଞାନ ମେଟ୍ରିକରେ ମଧ୍ୟ ଆପଣ ବହୁତ ପାଠ ପଢ଼ିଛନ୍ତି, ଇତିହାସ, ଭୂଗୋଳ, ବିଜ୍ଞାନ, ସମାଜ, ସାମାଜିକ ବିଜ୍ଞାନ, ବିଭିନ୍ନ ପ୍ରକାର ଜ୍ଞାନ ରହିଛି ନା ନାଇଁ କି? ଆହୁରି ଉନ୍ନତ ସ୍କୁଲକୁ ଗଲେ, ଉନ୍ନତ କ୍ଲାସ୍କୁ ଗଲେ ଆହୁରି ଅଧିକ ପିଲାମାନେ ସବୁ ଅଧିକ ପାଠ ପଢ଼ୁଥିବେ, ବହୁତ ସବଜେକ୍ଟ ରହିଛି ପଢ଼ିବା ପାଇଁ, ବହୁତ ଜ୍ଞାନ ରହିଛି। କିନ୍ତୁ ସେ ଯେଉଁ ଜ୍ଞାନ, ଏ ଜ୍ଞାନ ମାଧ୍ୟମରେ ଆପଣ ଏଇଟାକୁ ବୁଝିପାରିବେ ନାହିଁ। ଆପଣ ଏଇ ଯେଉଁ ଭୌତିକ ଜଗତରେ ଯେତେ ପ୍ରକାର ଜ୍ଞାନ ରହିଛି, ବହୁତ ପ୍ରକାର ପ୍ରତିବର୍ଷ ବିଭିନ୍ନ ନୋବେଲ ଲରେଟ୍ ମାନେ ସବୁ ପାଉଛନ୍ତି, ନୋବେଲ ପ୍ରାଇଜ୍ ପାଉଛନ୍ତି। ଆପଣ ଦେଖନ୍ତୁ ପଛପଟେ ଆମର ରହିଛି, ପଛପଟେ ଆମର ଏଇ ଯେଉଁ ଗୁରୁଦେବ, ଏସବୁ ନୋବେଲ ଲରେଟ୍ ନେଇକି ସେ କନଫରେନ୍ସ କରିଛନ୍ତି ୱାର୍ଲଡ଼ର ବିଭିନ୍ନ ସେଣ୍ଟରରେ, ଇଟାଲୀ, ପ୍ୟାରିସ୍, ଏତେ ବିଭିନ୍ନ ସ୍ଥାନରେ ସବୁ ନୋବେଲ ଲରେଟ୍, ସେମାନେ ନୋବେଲ ପ୍ରାଇଜ୍ ପାଇଛନ୍ତି, ସେମାନେ ବହୁତ ଜ୍ଞାନ ନୋବେଲ ପ୍ରାଇଜ୍ ଦେଇଛନ୍ତି ପାଇଛନ୍ତି, ତାଙ୍କୁ ନେଇକି ସବୁ ଏଇ ଜ୍ଞାନ ଶିକ୍ଷା ଦିଆହେଉଛି। କାରଣ ଏ ଜ୍ଞାନ ଆଉ କେଉଁଠି ଭୌତିକ ଜଗତରେ ମିଳିବ ନାହିଁ, ଏ ଜ୍ଞାନ ଏଭଳି ଜ୍ଞାନ। ତେଣୁକି ଭଗବାନ ଏ ଜ୍ଞାନକୁ ପ୍ରଦାନ କରିବେ, ଧର୍ମଙ୍କୁ ସାକ୍ଷାତ ଭଗବତ ପ୍ରଣୀତମ, ଧର୍ମ ବିଷୟରେ କେହି ଜ୍ଞାନ ଦେଇପାରିବେ ନାହିଁ ଏ ଭୌତିକ ଜଗତରେ ଉର୍ଦ୍ଧ୍ୱରେ କ'ଣ। ବୈଜ୍ଞାନିକମାନେ ତ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି ଭୌତିକ ଜଗତରେ କ'ଣ କ'ଣ ଅଛି, ଜ୍ଞାନ ପଠାଉଛନ୍ତି ଚନ୍ଦ୍ରକୁ, କହୁଥିଲେ ସେଠି କ'ଣ ଜୀବନ ଅଛି ବୋଲି, ଏବେ କହୁଛନ୍ତି ନାହିଁ ସେଠିକି ଜୀବନ ନାହିଁ। ଏଇଭଳି ଭାବରେ ଚାଲିଛି ତାଙ୍କର ଗବେଷଣା। ଆଉ ଏ ଭୌତିକ ଜଗତରେ ଉର୍ଦ୍ଧ୍ୱ କଥା କ'ଣ କହିବେ, କିଏ କ'ଣ କହିପାରିବ? କିନ୍ତୁ ଆପଣ ଯଦି ଏଇ ଭଗବତ ଗୀତା ପାଠ କରିବେ, ଏ ସମଗ୍ର ଭୌତିକ ଜଗତର ଉର୍ଦ୍ଧ୍ୱରେ, ଏ ଭୌତିକ ଜଗତ ଯେଉଁ ରହିଛି 10 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏ ଭୌତିକ ଜଗତ ଯେଉଁ ରହିଛି, ଅଥବା ଭଗବାନ ଏତେ ନା କି ଜ୍ଞାନତେ ନା ତବା ଅର୍ଜୁନ, ହେ ଅର୍ଜୁନ, ଭଗବତ ଗୀତାରେ ଭଗବାନ 10 ଅଧ୍ୟାୟରେ ବିଭିନ୍ନ ପ୍ରକାର ଶକ୍ତି ବିଷୟରେ ବର୍ଣ୍ଣନା କରିଛନ୍ତି, ବିଭୂତି, ବହୁତ ପ୍ରକାର ଶକ୍ତି ରହିଛି। ଅନ୍ତିମରେ କହିଲେ ଅର୍ଜୁନ, ତ ମୁଁ କ'ଣ କହିବି, ଅଥବା ବହୁନୈତ୍ୟନ କି ଜ୍ଞାନତେନ ଦେବାର୍ଜୁନ ବିଷ୍ଟବ୍ୟାହମ ଇଦମ୍ କୃଷ୍ଣ ଏକାଂଶନ ସ୍ଥିତ ଜଗତ। ଏ ସମଗ୍ର ସୃଷ୍ଟିର 4 ଭାଗରୁ ଭାଗେ ହେଉଛି ଏ ଭୌତିକ ଜଗତ। ଏ ଭୌତିକ ଜଗତ ଏହିଭଳି ଭାବରେ ଖାଲି ଏ ପୃଥିବୀ ନୁହଁ, ଇଏ ଯେଉଁ ଆମେ ବିଶ୍ୱରେ ରହିଛେ, ଏ 14ଟି ପୃଥିବୀ ଭଳିଆ ରହିଛି, 14ଟି କ'ଣ 14ଟି ଲୋକ ରହିଛି, ସବୁଠାରୁ ଉନ୍ନତ ଲୋକ ହେଉଛି ବ୍ରହ୍ମ ଲୋକ, ବ୍ରହ୍ମା ଯେଉଁଠି ରହିଛନ୍ତି, ଏହିଭଳି ଭାବରେ ଅନେକ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି। ଏ ସମସ୍ତ ବିଶ୍ୱବ୍ରହ୍ମାଣ୍ଡ ଯାହା ସବୁ ରହିଛି ଭୌତିକ ଜଗତ, ଇଏ ସମଗ୍ର ସୃଷ୍ଟିର ଚାରି ଭାଗରୁ ଭାଗେ। ଆର ତିନି ଗୁଣ ରହୁଛି ଚିତ୍ ଜଗତ, ଯେଉଁ ଜଗତ ହେଉଛି ଆମର ପ୍ରକୃତ ସ୍ଥାନ ହେଉଛି ସେଇଟା, ଆମର ପ୍ରକୃତ ପରିଚୟ ହେଉଛି ଆମ ସେଠିକାର ଲୋକ, ସେଇ ପରିଚୟ ବର୍ତ୍ତମାନ ବର୍ଣ୍ଣନା କରାଯାଉଛି ଏଠି। ଆମେ ଶରୀର ନୁହେଁ, ଇଏ ହେଉଛି ଅନ୍ତବନ୍ତୁ, ଇମେ ଦେହା। ଏ ଯେଉଁ ଦେହ ଆମେ ଧାରଣ କରିଛେ ଇଏ ଅନ୍ତବନ୍ତୁ, ଇଏ ସରିଯିବ, ନଷ୍ଟ ହୋଇଯିବ। କିନ୍ତୁ ଅନ୍ତବନ୍ତୁ ଇମେ ଦେହା, ତାପରେ କ'ଣ ନିତ୍ୟ ସ୍ୱପ୍ତା ଶରୀରିଣ, ନିତ୍ୟ ମାନେ ସବୁବେଳ ପାଇଁ ରହିବ, ଏ ଶରୀର ସବୁବେଳ ପାଇଁ ରହିବ ନାହିଁ। ଯେତେ ଯାହା ଆପଣ କରନ୍ତୁ, ଯେତେ ବିଜ୍ଞାନ ଅଭିବୃଦ୍ଧି ହେଉ, ଯେତେ ଯାହା ଯେତେ ହେଉ, ଯେତେ ଔଷଧ ଖାଆନ୍ତୁ, ଯେତେ ପ୍ରକାର ବ୍ୟବସ୍ଥା କରନ୍ତୁ, କିନ୍ତୁ ଶରୀର ଦିନେ ନା ଦିନେ ଯାହା ତ ସେଇ ଧ୍ରୁବ ମୃତ୍ୟୁ, ଜନ୍ମ ହେଇଛି ମାନେ ମୃତ୍ୟୁବରଣ କରିବ ଏ ଶରୀର। କିନ୍ତୁ ଆଉ ଗୋଟିଏ ବସ୍ତୁ ରହିଛି ଆମ ଶରୀର ଭିତରେ, ଯିଏକି ଆମେ ନିଜେ, ସେ ହେଉଛି କ'ଣ, ସେ ହେଉଛି ନିତ୍ୟ, ସେ ହେଉଛି ନିତ୍ୟ। ନିତ୍ୟ କହିଲେ ତାର କେବେ ହେଲେ ବିନାଶ ହେବ ନାହିଁ, ସବୁବେଳ ପାଇଁ ରହିବ ନିତ୍ୟ ବସ୍ତୁ। ସିଏ ଭଗବାନ ଯେଉଁଭଳି ଭାବରେ ନିତ୍ୟ ବସ୍ତୁ, ସେଭଳି ଭାବରେ ଆମେ ମଧ୍ୟ ନିତ୍ୟ ବସ୍ତୁ। କିନ୍ତୁ ଭଗବାନଙ୍କୁ ଭୁଲି ଯାଇଥିବା ହେତୁ ଆଜି ଆମେ ଏଇଭଳି ଭାବରେ ଶରୀର ଧାରଣ କରିଛେ, ଯେଉଁ ଶରୀର ହେଉଛି ଅନ୍ତବନ୍ତୁ, ଅନ୍ତ ହୋଇଯିବ ଶରୀର। ଯେମିତି ଆପଣ କହିଲେ ଭଗବାନ ଆପଣଙ୍କୁ ରକ୍ଷା କଲେ, ଖାଲି ଭଗବାନ ଯେ ରକ୍ଷା କରୁଛନ୍ତି ତାହା ନୁହଁ, ଭଗବାନ ଆପଣ ଚାହାନ୍ତି ଆପଣ ତାଙ୍କ ଧାମକୁ ଯାଆନ୍ତୁ, ଭଗବାନ ସେଥିପାଇଁ ଆସନ୍ତୁ, ଧର୍ମ ସ୍ଥାପନ କରନ୍ତି, ଲୋକମାନେ ଜାଣିବେ ଧର୍ମ କ'ଣ, ଧର୍ମନୀତି ଅନୁସାରେ ଯଦି କାର୍ଯ୍ୟ କରିବେ ତାହେଲେ ସେମାନେ ତାଙ୍କର ଯେଉଁ ପ୍ରକୃତ ସ୍ଥାନ ରହିଛି, ପ୍ରକୃତ ଯେଉଁ ରହିଛି ତାଙ୍କର ଗ୍ରାମ, ପ୍ରକୃତ ଲୋକ ତାଙ୍କର ସେ ଚିତ୍ ଜଗତ, ତାଙ୍କର ହେଉଛି ଚିତ୍ ଜଗତ ହେଉଛି ପ୍ରକୃତ ଧାମ, ସେଇଠିକି ସମସ୍ତେ ଯିବା ପାଇଁ ଭଗବାନ ବ୍ୟବସ୍ଥା କରିଛନ୍ତି। ତେଣୁ ଏ ଭୌତିକ ଜଗତରେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଦିଆହେଉଛି, କାହିଁକି ନା ଏ ଦୁଃଖ କଷ୍ଟ ପାଇ ଆମେ ଯଦି ଚିନ୍ତା କରିବା, ଆପଣ ସେଦିନ ଦୁଃଖ ପାଇଲେ, ଭଗବାନଙ୍କୁ ପ୍ରାର୍ଥନା କଲେ, ଆପଣ ରକ୍ଷା କଲେ ଦୁଃଖରୁ। ତେଣୁ ଏହିଭଳି ଭାବରେ ଭୌତିକ ଜଗତ ହେଉଛି ପ୍ରତି ପଦରେ ବିପଦ ରହିଛି, ପଦଂ ପଦଂ ଯତ୍ ବିପଦା, ଭୌତିକ ଜଗତରେ ପ୍ରତି ପଦରେ ବିପଦ ରହିଛି। କିନ୍ତୁ ଯେଉଁମାନେ ଭାଗ୍ୟବାନ ବ୍ୟକ୍ତି, ଯେଉଁମାନେ ଉଦାର ବୁଦ୍ଧି ସମ୍ପନ୍ନ, ସେମାନେ ବିପଦ ଆସିଲେ ଭଗବାନଙ୍କୁ ପ୍ରାର୍ଥନା କରନ୍ତି, ପୁରୁଷ ଭାତଳେ ଶୁଣି ଦ୍ରୌପଦୀର ଜଣାଣ, କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ, ଆହେ ନୀଳ ଶୈଳ। ଆପଣ ପଢ଼ିଥିବେ, ଗୀତ ଶୁଣିଥିବେ, କେତେ ବ୍ୟକ୍ତି ଆପଣ ଖାଲି ଯେ ଉଦ୍ଧାର ପାଇଛନ୍ତି ତା ନୁହଁ, ଏଇଭଳି ଭାବରେ ମୃଗୁଣୀକୁ ଭଗବାନ ରକ୍ଷା କରିଥିଲେ, ଏଇଭଳି ଭାବରେ ଗଜରାଜକୁ ରକ୍ଷା କରିଥିଲେ, ଦ୍ରୌପଦୀଙ୍କୁ ରକ୍ଷା କରିଥିଲେ, ପ୍ରହ୍ଲାଦଙ୍କୁ ରକ୍ଷା କରିଥିଲେ, ବିଭୀଷଣଙ୍କୁ ରକ୍ଷା କରିଥିଲେ। ଏହିଭଳି ଭାବରେ ଭାଗବତମରେ ଗୀତା ଯେଉଁ ରହିଛନ୍ତି, ଆର ଇଏ ହେଉଛି ହାଇସ୍କୁଲ ଷ୍ଟଡି, ମାଟ୍ରିକ୍ ଷ୍ଟଡି, ଏଇଟା ଭଗବତ ଗୀତା, ଆର ଉର୍ଦ୍ଧ ଷ୍ଟଡି ହେଉଛି ଭାଗବତମ। ଆପଣ ପ୍ରଥମେ ଭାଗବତ ଗୀତା ପଢ଼ନ୍ତୁ, ତାପରେ ଭାଗବତ କଥା ଚିନ୍ତା କରିବା। ଆହୁରି ଗ୍ରାଜୁଏସନ୍ ଷ୍ଟଡି ସେଠି ରହିଛି, କେତେ ଏହିଭଳି ଭାବରେ ଅନେକ ଭକ୍ତ, ବହବୋ ଜ୍ଞାନ ତପସା କୃତା ମଦ୍ଭାବନା କଥା ଏ ଭଗବତ ଗୀତାରେ କହିବେ, ବୀତରାଗ ଭୟ କ୍ରୋଧ ମନ୍ମୟ ମାମ ଉପାସିତା, ବହବୋ ଜ୍ଞାନ ତପସା କୃତା ମଦ୍ଭାବନା କଥା। ଜଣେ ନୁହଁ କି ଦୁଇ ଜଣ ନୁହଁ, ଅନେକ ଅଛନ୍ତି ଯେଉଁମାନେ ଉଦ୍ଧାର ପାଇଛନ୍ତି, ଏବଂ ଖାଲି ଭୌତିକ ଜଗତରେ ଦୁଃଖ କଷ୍ଟରୁ ମୁକ୍ତ ହୋଇଛନ୍ତି ତାହା ନୁହଁ, ଭଗବତ ଧାମରୁ ଭଗବତ ଭୌତିକ ଜଗତରୁ ମୁକ୍ତି ପାଇ ଭଗବତ ଧାମ ପ୍ରାପ୍ତ ହୋଇଛନ୍ତି, ଏସବୁ ହିଷ୍ଟ୍ରି ରହିଛି। ଖଟୁଆଙ୍କ ବୋଲି ଜଣେ ରାଜା ଥିଲେ, ଖଟୁଆଙ୍କ ରାଜା ଅତୀତରେ ଥିଲେ, ଏତେ ଶକ୍ତିଶାଳୀ ରାଜା ଥିଲେ ଯେ କି ସ୍ୱର୍ଗରେ ଯାଇ ଦେବତାମାନଙ୍କ ସହିତ ମିଶି ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ। ତେଣୁ ଯେତେବେଳେ ଅସୁରମାନେ ପରାଜୟ ହେଲା ପରେ ଦେବତାମାନେ ଖଟୁଆଙ୍କ ମହାରାଜ ପଚାରିଲେ, ଆପଣ ଗିନିଜ୍ ବୁକ୍ ଅଫ୍ ରେକର୍ଡ଼ ଅଛି ଆପଣ ଜାଣିଥିବେ ୱାର୍ଲଡ଼ରେ ଗିନିଜ୍ ବୁକ୍ ରେକର୍ଡ଼, ସେଇଭଳି ଭାବରେ ଆମର ସ୍ପିରିଚୁଆଲ୍ ଗିନିଜ୍ ବୁକ୍ ଅଫ୍ ରେକର୍ଡ଼ ହେଉଛି ଏଇଟା। କ'ଣ ନା ଖଟୁଆଙ୍କ ମହାରାଜ ଯଦି ପଚାରିଲେ ଦେବତାମାନେ କହିଲେ ତୁମେ ଏତେ ଆମକୁ ସାହାଯ୍ୟ କଲ, କିଛି ବର ଗ୍ରହଣ କର, ଦେବତାମାନଙ୍କ ଶକ୍ତି ରହିଛି। ତେଣୁ ସେ ଜାଣିବା ପାଇଁ ଚାହିଁଲେ ମୋର କେତେ ଆୟୁଷ ଅଛି, ତାପରେ ମୁଁ ବର ମାଗିବି। ସେ କହିଲେ ତମର ଆଉ ଗୋଟିଏ ମୁହୂର୍ତ୍ତ ଅଛି, ସମୟ ଜୀବନକୁ ଆଉ ଗୋଟିଏ ମୁହୂର୍ତ୍ତ ରହିଛି, ଗୋଟିଏ ମୁହୂର୍ତ୍ତ ହେଉଛି 48 minutes, 48 minutes। ତେଣୁ ସେ କହିଲେ ଠିକ୍ ଅଛି, ତମେ କିଛି ବର ଦେବା ଦରକାର ନାହିଁ, ମୋତେ ଗୋଟେ ଏମିତିଆ ଯାନ ଦିଅ ଯେଉଁଟାକୁ ଖୁବ୍ ଦ୍ରୁତ ଗତିରେ ଯାଇ ପହଞ୍ଚି ପୃଥିବୀ ପୃଷ୍ଠରେ, ସ୍ୱର୍ଗରୁ ପୃଥିବୀକୁ ଆସିଲେ। ତେଣୁ ପୃଥିବୀକୁ ଆସିଲେ, ପୃଥିବୀରେ ଯେଉଁ ରହିଛି ଭଗବାନ ରାମଜୀଙ୍କର ଧାମ ଅଯୋଧ୍ୟା ଧାମ, ସେ ସୂର୍ଯ୍ୟବଂଶରେ ଆସୁଛନ୍ତି କଟକ ମହାରାଜ। ତେଣୁ ସେଇ ଅଯୋଧ୍ୟା ଧାମକୁ ଆସିଲେ, ଭଗବାନଙ୍କ ରାମଙ୍କର ଧ୍ୟାନ କଲେ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଭଗବାନ ରାମଙ୍କର ଧ୍ୟାନ କରି ଭଗବତ ଧାମ ଚାଲିଲେ। ଇଏ ୱିଦିନ 48 minutes ସେ ଭଗବାନ ପ୍ରାପ୍ତ ହୋଇଗଲେ। ଦିସ୍ ଇଜ୍ ଦି ସ୍ପିରିଚୁଆଲ ଗିନିସ୍ ବୁକ୍ ଅଫ୍ ରେକର୍ଡ଼, ଇଏ ହେଉଛି ଆମ ସ୍ପିରିଚୁଆଲ ଗିନିସ୍ ବୁକ୍ ଅଫ୍ ରେକର୍ଡ଼। ତେଣୁ ଏଇଭଳି ଭାବରେ ଯେଉଁ ରହିଛି, ବହୁତ କଥା ରହିଛି, ଭାବ ଅନେକ ବ୍ୟକ୍ତି ଏଇଭଳି ଭାବରେ ଭଗବତ ଧାମ ଯାଇଛନ୍ତି। ଯାହା ହଉ, ବର୍ତ୍ତମାନ ଏଇ ଜ୍ଞାନ ଆମେ ଯଦି ପ୍ରାପ୍ତ ହେବା, ତାହେଲେ ଆମେ ମଧ୍ୟ ସେଇଭଳି ଭାବରେ ଉପଯୁକ୍ତ ହୋଇଯିବା ଭଗବତ ଧାମକୁ ଯିବା ପାଇଁ। ତେଣୁ ଏଠି ଭଗବାନ କହୁଛନ୍ତି, ଅନ୍ତବନ୍ତ ଇମେ ଦେହା, ଏଇ ଯେଉଁ ଶରୀର ଆମେ ପ୍ରାପ୍ତ ହେଇଛେ, ଇଏ ନଷ୍ଟ ହୋଇଯିବ, କିନ୍ତୁ ଆମେ ଯେଉଁ ରହିଛେ, ଏ ଶରୀର ଭିତରେ ଆମେ ରହିଛେ, ଆମେ ନଷ୍ଟ ହେବା ନାହିଁ। ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, ଦେଇନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା। ଆପଣ ଦିନେ ଛୋଟ ପିଲା ଥିଲେ, ଆପଣମାନେ ପିଲାମାନେ ସବୁ ଅଛନ୍ତି, ଛୋଟ ପିଲା ଥିଲେ, ଆସ୍ତେ ଆସ୍ତେ ବଡ଼ ହେଉଛନ୍ତି, ଯୁବକ ହେବେ, ଯୁବତୀ ହେବେ, ପୁଣି ବଡ଼ ହୋଇଗଲେ ବୃଦ୍ଧ ହେବେ, ବୃଦ୍ଧା ହେବେ। ଏଇଭଳି ଭାବରେ ଶରୀରର ପରିବର୍ତ୍ତନ ହେଉଛି, କିନ୍ତୁ ଆମେ ଯେଉଁ ସେ ଛୋଟ ଶରୀରରେ ଥିଲେ, ବର୍ତ୍ତମାନ ମଧ୍ୟ ସେଇ ବୃଦ୍ଧ ଶରୀରରେ ରହିଛେ। ତେଣୁ ସେଇଭଳି ଭାବରେ ଏଇ ଜ୍ଞାନ ଯେଉଁମାନେ ପ୍ରାପ୍ତ ହୁଅନ୍ତି, ସେମାନଙ୍କୁ ଧୀର ବ୍ୟକ୍ତି ବୋଲି କୁହାଯାଏ, ସେମାନେ ଅଧୀର ହୁଅନ୍ତି ନାହିଁ କୌଣସି ପରିସ୍ଥିତିରେ। ତେଣୁ ଧୀର ତଥା ଦେହାନ୍ତର ପ୍ରାପ୍ତି, ସେଇଭଳି ଭାବରେ ମୃତ୍ୟୁ ସମୟରେ ମଧ୍ୟ ଯେତେବେଳେ ଦେହ ଅନ୍ତର ହୋଇଯିବ, ଏ ଦେହ ତ୍ୟାଗ କରିଦେବା ଆମେ, ସେତେବେଳେ ମଧ୍ୟ ସେମାନେ ବିଚଳିତ ହେବେ ନାହିଁ, ନ ମୁହ୍ୟନ୍ତି, ବିଚଳିତ ହେବେ ନାହିଁ। କାହିଁକି ନା ସେ ଜାଣନ୍ତି ଆମର ମୃତ୍ୟୁ ନାହିଁ, ଏ ଶରୀରର ମୃତ୍ୟୁ ହେଉଛି, ଆମେ ଶରୀର ନୁହଁ। ଏଇ ଜ୍ଞାନ ଯଦି ଆମେ ପ୍ରାପ୍ତ ହୋଇଗଲେ, ଆମ ଜୀବନ ଧନ୍ୟ ହୋଇଗଲା। ମନୁଷ୍ୟ ଜୀବନ ଉଦ୍ଦିଷ୍ଟ ହୋଇଛି ଏଇ ଜ୍ଞାନ ପ୍ରାପ୍ତ ହେବା ପାଇଁ, ଆମେ ଶରୀର ନୁହଁ। ଭଗବତ ଗୀତାରେ 13 ଅଧ୍ୟାୟରେ ଏସବୁ ଜ୍ଞାନ ଦେବେ ଭଗବାନ, ଜ୍ଞାନ ଯୋଗ, କ୍ଷେତ୍ର କ୍ଷେତ୍ର ବିଭାଗ ଯୋଗ। ଭଗବାନ କହୁଛନ୍ତି, ଯେଉଁମାନେ ଜାଣନ୍ତି ଖାଲି ଏ କ୍ଷେତ୍ର କ୍ଷେତ୍ର କହିକି ଏବଂ ଅନ୍ତରଂ ଜ୍ଞାନ ଚକ୍ଷୁଷା, ଏ ବହୁତ ଏ ଯେଉଁ ଶରୀରଟା ଆମେ ପ୍ରାପ୍ତ ହେଉଛି ଗୋଟେ କ୍ଷେତ୍ର, ଶରୀର ଭିତରେ ଆମେ ରହୁଛେ, ଆମେ ହେଉଛି କ୍ଷେତ୍ରଜ୍ଞ। କ୍ଷେତ୍ର ଏବଂ କ୍ଷେତ୍ରଜ୍ଞ ଭିତରେ ଯେଉଁ ତଫାତ୍ ରହିଛି, ଯେଉଁମାନେ ଜ୍ଞାନ ଚକ୍ଷୁରେ ଟିକେ ଜାଣିଯିବେ, କ୍ଷେତ୍ର କ୍ଷେତ୍ର ଏବଂ ଅନ୍ତରଂ ଜ୍ଞାନ ଚକ୍ଷୁଷା, ବୁଦ୍ଧ ଭୂତ ପ୍ରକୃତି ମୋକ୍ଷମ ଯେ ବିଦୁ ଯାଆନ୍ତି ତେ ପରମ, ସେମାନେ ଭଗବତ ଧାମକୁ ଚାଲିଯିବେ। ତେଣୁ ଇଏ ଶରୀର ଅନ୍ତ ହୋଇଯିବ, ଆଜି ନହେଲେ 100 ବର୍ଷ ପରେ ମୃତ୍ୟୁବରଣ କରିବ। ତେଣୁ ଅନାସୀନ ଅପ୍ରମେୟ, ଅନାସୀନ ଏ କେବେ ନଷ୍ଟ ହେବ ନାହିଁ। ଏ ଯେଉଁ ଆତ୍ମା, ଆତ୍ମା ବିଷୟରେ ଖୁବ୍ କ୍ୱଚିତ ଲୋକ ଜାଣନ୍ତି। ଆପଣଙ୍କ କିଛି ଧାରଣା ଅଛି ଆତ୍ମା ବିଷୟରେ? ଅଛି ଅଛି କିଛି ଜ୍ଞାନ ଧାରଣା ଆତ୍ମା ବିଷୟରେ? ପିଲାମାନଙ୍କର ଆତ୍ମା ବିଷୟରେ କିଛି ଧାରଣା ଅଛି? କାରଣ ଆତ୍ମା ସମ୍ବନ୍ଧୀୟ ଜ୍ଞାନ କେଉଁଠି ଆପଣ ପାଇବେ ନାହିଁ। ଏଇ ଭଗବତ ଗୀତା ଶାସ୍ତ୍ରମାନଙ୍କରେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଦିଆଯାଇଛି, କାରଣ ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଆତ୍ମା ବିଷୟରେ ଜ୍ଞାନ ପ୍ରାପ୍ତ ହୋଇପାରିନାହାନ୍ତି। ଆମର ଇଏ ଯେଉଁ ଗୁରୁଦେବ ଅଛନ୍ତି, ଇଏ ଜଣେ ସାଇଣ୍ଟିଷ୍ଟ, କାଲିଫର୍ଣ୍ଣିଆରେ PhD କରୁଥିଲେ, କେମିଷ୍ଟ୍ରିରେ PhD କରୁଥିଲା ବେଳେ ତାଙ୍କର ପ୍ରଭୁପାଦ ମହାରାଜ ସେଠି ରହିଛନ୍ତି, ତାଙ୍କ ସହ ଦେଖା ହୋଇଥିଲା। ତେଣୁ ଜଣେ ସାଇଣ୍ଟିଷ୍ଟ ଥିଲେ, କିନ୍ତୁ ସେ ତାଙ୍କର ତାଙ୍କ ପାଖରେ ଦୀକ୍ଷା ନେଲେ। ତେଣୁ ବିରାଟ ବଡ଼ ସାଇଣ୍ଟିଷ୍ଟ ଥିଲେ ସିଏ, କିନ୍ତୁ ସେ ସବୁ ଚାକିରି ଛାଡ଼ିକରି ଏଇ ଆସିଲେ ଏଇ ଇସ୍କନ ଧାରାରେ ଯୋଗ ଦେଲେ। ଆଉ ସେ ସନ୍ନ୍ୟାସ ହେଇ ବହୁତ ଗୁରୁ ହେଇ ବହୁତ ଶିଷ୍ୟକୁ ଗ୍ରହଣ କରି, ଆମେ ସବୁ ତାଙ୍କର ଶିଷ୍ୟ। ଏବଂ ସାରା ପୃଥିବୀରେ ଅନେକ ସବୁ କରିଛନ୍ତି କନଫରେନ୍ସ, ବୈଜ୍ଞାନିକମାନଙ୍କୁ ସବୁ ଜ୍ଞାନ ଦେଉଛନ୍ତି। ଆପଣମାନେ ଶୁଣିଥିବେ ଫିଜିକ୍ସ ପିଲାମାନେ ପଢ଼ୁଛନ୍ତି, ପିଲାମାନେ ତୁମର ସବୁ ଥିବ ନ୍ୟୁଟ୍ରନ୍, ପ୍ରୋଟନ୍, ଇଲେକ୍ଟ୍ରନ୍ ଇତ୍ୟାଦି। ଆମର ମହାରାଜ କହିଛନ୍ତି ସ୍ପିରିଟନ୍ ଗୋଟେ ରହିଛି, ସେଇଭଳି ଭାବରେ ଯେମିତି ନ୍ୟୁଟ୍ରନ୍, ପ୍ରୋଟନ୍, ଇଲେକ୍ଟ୍ରନ୍ ସବୁ ରହିଛି, ଆଟମ୍ ଭିତରେ ସବୁ ରହିଛି, ଏସବୁ ରହିଛି, ସେଇଭଳି ଭାବରେ ସ୍ପିରିଟନ୍ ଗୋଟେ ରହିଛି, ସେଇଟା କେହି ଜାଣିନାହାନ୍ତି ଏପର୍ଯ୍ୟନ୍ତ, ଉଦ୍ଭାବନ ହେଇନାହିଁ, ଭବିଷ୍ୟତରେ ହେଇପାରେ, କିନ୍ତୁ ଶାସ୍ତ୍ରରେ ସେସବୁ ଜ୍ଞାନ ରହିଛି, ପୂର୍ଣ୍ଣ ଜ୍ଞାନ ଶାସ୍ତ୍ରରେ ରହିଛି। ତେଣୁ ଏଇ ଯେଉଁ ଆତ୍ମା ବିଷୟରେ, ଆତ୍ମା ବିଷୟରେ କେହି ଜାଣି ଅପ୍ରମେୟସ୍ୟ, ଆମର ଚିନ୍ତାର ବାହାର କଥା, କାହିଁକି ନା ଆତ୍ମାର ଆକାର ଏଭଳି କୁହାଯାଇଛି, କେଶର ଅଗ୍ରଭାଗ, କେଶ ଯେଉଁ ରହିଛି ଆମର, କେଶର ଗୋଟେ ଛୋଟ କଣାଟେ କାଟିଦେବା, ଛୋଟ ଅଗ୍ରଭାଗ ଟିକେ ନାକୁ ନେବା, ତାକୁ ଯଦି 10,000 ଭାଗ କରାଯିବ, ସେ 10,000 ଭାଗରୁ ଭାଗେ ହେଉଛି ଜୀବ ବା ଆମର ଆତ୍ମା, ଏତେ ସୂକ୍ଷ୍ମ। ତେଣୁ ଅପ୍ରମେୟସ୍ୟ ଆମେ ଚିନ୍ତା କରିପାରିବା ନାହିଁ, ଅନାସୀନ ପ୍ରମେୟସ୍ୟ ତସ୍ମାତ୍ ଯୁଦ୍ଧସ୍ୱ ଭାରତ। ଭଗବାନ ଅର୍ଜୁନକୁ ବହୁତ ପ୍ରକାର ଜ୍ଞାନ ଉପଦେଶ ଦେଇ ଧର୍ମଯୁଦ୍ଧ କରିବା ପାଇଁ ତାଙ୍କୁ କହୁଛନ୍ତି ଅର୍ଜୁନକୁ। ତେଣୁ ଏଭଳି ଭାବରେ ଏ ଶ୍ଳୋକରେ କହିଛନ୍ତି, ବହୁତ କଥା ଅଛି, କିନ୍ତୁ ଆମେ ଏଇଠି କଥାକୁ ଆମେ ବିଶ୍ରାମ ଦେବା ପୂର୍ବରୁ ପଚାରିବା, କାହାର କିଛି ସନ୍ଦେହ ରହିଛି ବା କିଛି ପ୍ରଶ୍ନ ରହିଛି। ତେଣୁ ଆପଣମାନଙ୍କୁ ଆଉଥରେ ଆମେ ଧନ୍ୟବାଦ ଦେଉଛୁ, ଆଉଥରେ ପୁଣି ଥରେ ଆପଣମାନେ ଏତେ ସମୟ ରହିଲେ, ଭଗବତ ଗୀତା ଶୁଣିଲେ, ଆପଣ ଇଚ୍ଛା ଥିଲେ ଥାଉ ବା ନଥାଉ ଶୁଣିଲେ, ତେଣୁ ଏ ସତ୍ସଙ୍ଗର ବହୁତ ମହାତ୍ମା ରହିଛି। ଆମେ ଗୋଟେ ଗପ କହି ଆମ କଥାକୁ ବିଶ୍ରାମ ଦେବା, ସତ୍ସଙ୍ଗର ଉପରେ ଗୋଟେ କଥା କହିବା। ଥରେ ଜଣେ ଥିଲେ, ଜଣେ ସାଧୁ ଥିଲେ, ଆମର ଅମ୍ବରୀଶ ମହାରାଜ। ଅମ୍ବରୀଶ ମହାରାଜ ଜଣେ ବହୁତ ପ୍ରଖ୍ୟାତ ରାଜା ଥିଲେ, ସମଗ୍ର ପୃଥିବୀର ରାଜା ଥିଲେ। ଏବଂ ନାରଦମୁନିଙ୍କ ବିଷୟରେ ଆପଣମାନେ ଜାଣିଥିବେ, ନାରଦମୁନି ଅମ୍ବରୀଶ ମହାରାଜ, ନାରଦମୁନି ସବୁ ଭକ୍ତ ସିଏ, ତେଣୁ ଅମ୍ବରୀଶ ମହାରାଜ ସବୁବେଳେ ନାରଦମୁନିଙ୍କୁ ଅନୁରୋଧ କରନ୍ତି, ଆପଣ ଟିକିଏ ମୋର ସାନ ଭାଇ ପାଖକୁ ଯିବେ, ସିଏ ହେଉଛି ମାନେ ଅଧାର୍ମିକ ବ୍ୟକ୍ତି, ସିଏ ଭଗବାନ ଗ୍ରହଣ କରନ୍ତି ନାହିଁ, ଆପଣ ଟିକିଏ ତାଙ୍କୁ କୃପା କରନ୍ତୁ। କିନ୍ତୁ ନାରଦମୁନି ଯେତେଥର ଆସନ୍ତି, ଇଏ ତାଙ୍କୁ ବିଦା କରିଦେବେ, ତାଙ୍କୁ ଆଲାଉ କରିବେନି, ଗେଟ୍ ବିୟର୍ ଅଫ୍ ଡଗ୍ସ, କୁକୁର ଅଛି ସାବଧାନ, ତାଙ୍କୁ ବିଦା କରିଦେବେ। ତେଣୁ ଯେତେଥର ଆସିଲେ, ଯେତେବେଳେ ସେ ଆଉ ଆଲାଉ କଲେ ନାହିଁ, ଗୋଟେ ଲାଷ୍ଟ ଥରକ ନାରଦମୁନି ତାଙ୍କୁ କହିଦେଲେ, କହିଲେ ଠିକ୍ ଅଛି ମୁଁ ଚାଲିଯାଉଛି, ତୁମର ଯେତେବେଳେ ମୃତ୍ୟୁ ହେବ, ତୁମେ ଯେତେବେଳେ ଯମରାଜ ପାଖକୁ ଯିବ, ସେତେବେଳେ ତାଙ୍କୁ କହିବ ଯେ ମୁଁ ଅଳ୍ପ ସମୟ ଗୋଟେ ସାଧୁ ସଙ୍ଗ କରିଥିଲି, ତାର କ'ଣ ଫଳ। ଆପଣମାନେ ଅଳ୍ପ ସମୟ କିଛି ଭଗବାନ କଥା ଶୁଣିଲେ, ସତ୍ସଙ୍ଗ କଲେ, ଆର ଫଳ କ'ଣ, ନାରଦମୁନି କହିଲେ ତାଙ୍କୁ କହିବା ପାଇଁ, ନାରଦ ଯମରାଜଙ୍କୁ ଦେଖାହେଲେ ତାଙ୍କୁ କହିବ। ତେଣୁ ସେ ବହୁତ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ଥିଲେ, ତେଣୁ ଯମରାଜ ତାଙ୍କୁ ଦଣ୍ଡ ଦେବା ପାଇଁ ଆରମ୍ଭ କରିଛନ୍ତି, ନର୍କ ସବୁ ଯିବେ ସେ, ବିଭିନ୍ନ ପ୍ରକାର ନର୍କର ବ୍ୟବସ୍ଥା ରହିଛି। ତେଣୁ ଏଇଭଳି ଭାବରେ ଅବସ୍ଥାରେ ତାଙ୍କର ମନେ ପଡ଼ିଲା, ନାରଦମୁନି କୃପା କରିଛନ୍ତି ଭଗବାନ ଭକ୍ତ, ସିଏ ଭଗବାନ ଜଣେ ଅବତାର ନାରଦମୁନି, ସାଧୁ କୃପାରେ ବହୁତ ଅସମ୍ଭବ, ମୁକଂ କରୁଛି ବା ଚାଳମ ଗଙ୍ଗୁଂ ଲଙ୍ଘାଇତେ ଗିରିଂ, ବହୁତ ଅସମ୍ଭବ କାର୍ଯ୍ୟ କରିଦେବେ ସାଧୁଙ୍କ କୃପାରୁ। ତେଣୁ ତାଙ୍କର ମନେ ପଡ଼ିଲା, ସେ କହିଲେ ମହାରାଜ ଯମରାଜ ମୋର ଗୋଟେ ପ୍ରଶ୍ନ ଅଛି, ମୁଁ ଆମେ ପଚାରିଲା କାହାର କ'ଣ ପ୍ରଶ୍ନ ଅଛି କୁହନ୍ତୁ ବୋଲି, ଯମରାଜ ତାଙ୍କର ଇଏ ଯେଉଁ ନିର୍ଣ୍ଣୟ ଦେବା ପୂର୍ବରୁ ତାଙ୍କୁ ପଚାରିଲେ ତୁମେ କ'ଣ କହିବାର ଅଛି, ତୁମର ଏଇସବୁ ରହିଛି ଦୋଷ ସବୁ ଇଏ ରହିଛି, ତୁମେ କ'ଣ କହିବ, ତୁମ ସପୋର୍ଟରେ କ'ଣ କିଛି କହିବାର ଅଛି କି। ଆଜ୍ଞା ମୋର ଗୋଟେ କଥା କହିବାର ଅଛି ଯେ ମୁଁ ଅଳ୍ପ ସମୟ ସାଧୁ ସଙ୍ଗ କରିଛି, ତାର କ'ଣ ଫଳ। ଯମରାଜ ହେଉଛନ୍ତି ଜଣେ ମହାଜନ, ମହାଜନ ମାନେ ସେମାନେ ଜାଣନ୍ତି ଧର୍ମ ବିଷୟରେ ଜାଣନ୍ତି, କିନ୍ତୁ ଏ ସାଧୁ ସଙ୍ଗ ଯେଉଁ ଅଳ୍ପ ସମୟ କରିଛନ୍ତି ତାର କ'ଣ ଫଳ ସେ ଚିନ୍ତା କରିପାରିଲେ ନାହିଁ, ଜାଣିପାରିଲେ ନାହିଁ। ତେଣୁ ସେ କହିଲେ ଠିକ୍ ଅଛି, ମୁଁ ନ ଜାଣିଲେ କ'ଣ ଅଛି, ମୋର ଉପରେ ସବୁ ଅଛନ୍ତି, ଆହୁରି ବଡ଼ ବଡ଼ ପଣ୍ଡିତମାନେ ଅଛନ୍ତି। ତେଣୁ ଗଲେ ଯମରାଜ ଗଲେ ବ୍ରହ୍ମାଙ୍କ ପାଖକୁ, ଆପଣ ସେପଟକୁ ଧୋଇକି ଆଣନ୍ତୁ, ଏ ଆମ ସର୍ଭେ ବ୍ରହ୍ମାଙ୍କ ପାଖକୁ ଗଲେ, ତେଣୁ ବ୍ରହ୍ମା କିଛି ଉତ୍ତର ଦେଇପାରିଲେ ନାହିଁ, କ'ଣ ଗୋଟେ କ୍ଷଣର କ'ଣ ଫଳ, ସତ୍ସଙ୍ଗର ଫଳ, କହିଲେ ଠିକ୍ ଅଛି, ମୋର ଉପରେ ଅଛନ୍ତି ଶିବଜୀ, ତାଙ୍କ ପାଖକୁ ଯିବା, ସେ ଜାଣିଥିବେ ଶିବଜୀଙ୍କ ପାଖକୁ। ଏମାନେ ସବୁ ମହାଜନ, ସାଧାରଣ ବ୍ୟକ୍ତି ନୁହନ୍ତି, ଏମାନେ ସବୁ ମହାଜନ। ଭାଗବତ ବର୍ଣ୍ଣନା କରାଯାଇଛି, ଦ୍ୱାଦଶ ଏଇଠି ବିଜାନିମ ଧର୍ମାନ ଭାଗବତାନ ଭଟ୍ଟା, ଏମାନେ ସବୁ ମହାଜନ, ଧର୍ମ ଧର୍ମ ବିଷୟରେ ଜାଣନ୍ତି ସବୁ। କିନ୍ତୁ ଶିବଜୀ ମଧ୍ୟ କହିପାରିଲେ ନାହିଁ, ତେଣୁ ସେ କହିଲେ ଠିକ୍ ଅଛି, ଆମ ଉପରେ ଯିଏ ଅଛନ୍ତି ବ୍ରହ୍ମା ବିଷ୍ଣୁଙ୍କ ପାଖକୁ ଯିବା। ବ୍ରହ୍ମା ବିଷ୍ଣୁ ଏ ବ୍ରହ୍ମା ଶିବ ଏବଂ ଯମରାଜ ଏବଂ ସେ ଯେଉଁ ପାପି ବ୍ୟକ୍ତି ଅମ୍ବରୀଶଙ୍କର ଭାଇକୁ ନେଇକରି ଗଲେ, ବୈକୁଣ୍ଠ ଲୋକକୁ ଗଲେ, ବିଷ୍ଣୁ ଯେଉଁଠୁ ରହିଛନ୍ତି। ତେଣୁ ବିଷ୍ଣୁଙ୍କୁ ଦେଖି ତାପରେ ତାଙ୍କୁ ପଚାରିଲେ, ପ୍ରଣାମ କଲେ ସମସ୍ତେ ଭଗବାନଙ୍କୁ। ତେଣୁ ବିଷ୍ଣୁ ପଚାରିଲେ, କ'ଣ ପାଇଁ ତୁମେ ଆସିଲ ସବୁ? ନା ପ୍ରଭୁ, ଏ ଗୋଟିଏ ପ୍ରଶ୍ନ ରହିଛି, ପ୍ରଶ୍ନର ଉତ୍ତର କେହି ଦେଇପାରୁନାହାନ୍ତି, ଆପଣ ଦିଅନ୍ତୁ। ନା କ'ଣ? ନା ଏ ବ୍ୟକ୍ତି ଗୋଟେ ଅଳ୍ପ କ୍ଷଣ ପାଇଁ ସାଧୁସଙ୍ଗ କରିଥିଲେ, ତା'ର କ'ଣ ଫଳ? ତେଣୁ ଭଗବାନ କହିଲେ, ତାର ଫଳ କ'ଣ ଆଉ କହିବାକୁ ପଡ଼ିବ ମୋତେ? ତାର ଫଳ ହଉ ସେ ବୈକୁଣ୍ଠ ଧାମକୁ ଆସିଛନ୍ତି। ଯଦ୍ଗତ୍ୱା ନ ନିବର୍ତ୍ତନ୍ତେ ତଦ୍ଧାମ ପରମ ମମ। ବୈକୁଣ୍ଠ ଲୋକ ଯେଉଁମାନେ ଯିବେ ସେମାନଙ୍କୁ ଆଉ ଫେରିବାକୁ ପଡ଼ିବ ନାହିଁ। ଭୌତିକ ଜଗତରେ ବ୍ରହ୍ମ ଲୋକଠୁ ଆରମ୍ଭ କରି ସମସ୍ତ ଲୋକରେ ଜନ୍ମ ମୃତ୍ୟୁ ରହିଛି, କିନ୍ତୁ ସେ ଲୋକରେ ଜନ୍ମ ମୃତ୍ୟୁ ନାହିଁ। ସେ ଲୋକକୁ ଯିଏ ଯିବେ ସେ ଆଉ କେବେ ଫେରିବେ ନାହିଁ। ତେଣୁ ଆମକୁ ଅନୁରୋଧ କରିବୁ, ଆପଣ ଖଣ୍ଡେ ବହିଟେ ନିଅନ୍ତୁ, ଭଗବତ ଗୀତା ପାଠ କରନ୍ତୁ, ଆପଣ ଜୀବନ ଅଶେଷ ମଙ୍ଗଳ ସାଧନ ହେବ।
ଆଚ୍ଛା,
ଭଗବତ ଗୀତା ମିସ୍କନର? ହଁ, ତାହେଲେ ଠିକ୍ ଅଛି, ଆପଣ ପଢ଼ନ୍ତୁ, ଗୋଟିଏ ଗୋଟିଏ ଶ୍ଳୋକ ପଢ଼ନ୍ତୁ, ଗୋଟିଏ ଗୋଟିଏ ଶ୍ଳୋକ ପଢ଼ନ୍ତୁ ପ୍ରତିଦିନ, ଗୋଟିଏ ଗୋଟିଏ ଶ୍ଳୋକ ପଢ଼ନ୍ତୁ। ହଁ, ତାକୁ ପଢ଼ିସାରିଲା ପରେ ଆପଣଙ୍କ ଆହୁରି ତା ଉପରେ ସବୁ ଜ୍ଞାନ ରହିଛି। ଭଗବତ ଗୀତା ପ୍ରାରମ୍ଭିକ ଜ୍ଞାନ, ତା ଉପରେ ସବୁ। ଠିକ୍ ଅଛି, ବହୁତ ଧନ୍ୟବାଦ ଆପଣମାନଙ୍କୁ। ଜୟ ଶ୍ରୀମଦ୍ ଭଗବତ ଗୀତା କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରଭକୃନ୍ଦ କି, ତାଇ ଘୋର ପ୍ରେମାନନ୍ଦେ। ଆପଣ ଆଉ ନେବେ ମାଳ ନେବେ ଆଉ ତାଇ ଘୋର ପ୍ରେମାନନ୍ଦେ। ଆପଣ ନାଁଟା କ'ଣ? ବିଭୂତି ପ୍ରଧାନ, ସିଏ ବି ପ୍ରଧାନ, ଇଏ ଯେଉଁ ଆମର ଟଙ୍କପାଣି ପ୍ରଧାନ।